ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସରକାରୀ ବ୍ୟବସ୍ଥା ଓ ହିତାଧିକାରୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ରାଜ୍ୟରେ ଆମ ଶାସନ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। କ୍ଷୟକ୍ଷତି ରିପୋର୍ଟ ଆସିଲା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ କହିଲେ ରାଜସ୍ୱ ମନ୍ତ୍ରୀ। ଗଞ୍ଜେଇ ଚୋରାଚାଲାଣକୁ ରୋକିବା ପାଇଁ ଆଜିଠାରୁ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହେଲା ଅପରେସନ ଗଜ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ସରକାରୀ ବ୍ୟବସ୍ଥା ଓ ହିତାଧିକାରୀଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରି ଉତ୍ତମ ଜନସେବା ସୁନିଶ୍ଚିତ କରିବା ପାଇଁ ଆଜିଠାରୁ ରାଜ୍ୟରେ ଆମ ଶାସନ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆମ ଶାସନ ପୋର୍ଟାଲର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସରକାର ଜନସାଧାରଣଙ୍କ ମତାମତକୁ ଅନୁସରଣ କରି ପ୍ରତ୍ୟେକ ନାଗରିକଙ୍କୁ ସେବା ସୁବିଧା ଓ ଅଧିକାର ସୁନିଶ୍ଚିତ କରୁଛନ୍ତି। ରାଜ୍ୟବାସୀଙ୍କ ମତାମତ ଓଡ଼ିଶାର ଭବିଷ୍ୟତ ଗଢ଼ିବା ପାଇଁ ସହାୟକ ହେବ। ଏହି ବ୍ୟବସ୍ଥାରେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ଟେଲିଫୋନ୍ ମାଧ୍ୟମରେ ଜନସାଧାରଣଙ୍କ ମତାମତ ଶୁଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆମେ 8ଟି ବିଭାଗର 13ଟି ସେବା ଆମ ଶାସନ ଜରିଆରେ ଆମେ ଏବେ ଲଞ୍ଚ କଲୁ। ଏଇ ଯୋଉ 8ଟି ବିଭାଗ କହିଲି, ତା ଭିତରେ ଅନ୍ତର୍ଦୟ ଗୃହ ଯୋଜନା, ଆପଣଙ୍କର ମଧୁବାବୁ ପେନ୍ସନ୍ ଯୋଜନା, ସୁଭଦ୍ରା ଯୋଜନା, ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ଯୋଜନା, ଆୟୁଷ୍ମାନ ବୟବନ୍ଦନା ଯୋଜନା, ଶ୍ରୀ ଅନ୍ନ ଏବଂ ସିଏମ୍ କିଷାନ ଯୋଜନା, ଗୃହ ବିଭାଗର ଏଫ୍ଆଇଆର୍, ଅଗ୍ନି ନିରାପତ୍ତା ଏବଂ ସାଧାରଣ ଆପତ୍ତି ଅଭିଯୋଗ ଡିଜିଟାଲ ସିଷ୍ଟମରେ ଇଏ ମାଧ୍ୟମରେ ସମସ୍ତ କଥା ଆପଣମାନେ ଜାଣିପାରିବେ।
ଏଥିସହ କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଜନସାଧାରଣଙ୍କ ମତ ଗ୍ରହଣ କରିବେ। ଏନେଇ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଆମ ଶାସନ ନାମକ ଏକ ସ୍ୱତନ୍ତ୍ର ପୋର୍ଟାଲ ଆରମ୍ଭ କରାଯାଇଛି। ପୋର୍ଟାଲ ଜରିଆରେ ହିତାଧିକାରୀ କୌଣସି ନିର୍ଦ୍ଦିଷ୍ଟ ସେବା ବିଷୟରେ ମତାମତ ରଖିପାରିବେ। ଏହାସହ ସାମାଜିକ ଗଣମାଧ୍ୟମରେ ହାସ୍ଟ୍ୟାଗ୍ ଫିଡ୍ବ୍ୟାକ୍ ଓଡ଼ିଶା ସହିତ ଜନସାଧାରଣ ନିଜର ମତାମତ ପୋଷ୍ଟ କରିବାକୁ ଆହ୍ୱାନ ଦିଆଯାଇଛି। ହ୍ୱାଟ୍ସଆପ୍ ନମ୍ଘର 7400221903 ସିଧାସଳଖ ମତାମତ ପଠାଇ ପାରିବେ। ଟୋଲ୍ ଫ୍ରି ନମ୍ଘର 1-4471କୁ କଲ୍ କରି ନିଜର ଆପତ୍ତି ଅଭିଯୋଗ ସିଧାସଳଖ ମଧ୍ୟ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି ରାଜଭବନରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସ୍ଥିତି ନେଇ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ବୈଠକ ପରେ ଶ୍ରୀ ପୂଜାରୀ ବୈତରଣୀ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଯାଜପୁର ଜିଲ୍ଲା ଗସ୍ତ କରିବେ। ଜିଲ୍ଲାରେ ଘାଇ ସୃଷ୍ଟି ହୋଇ 30ରୁ 40 ଗ୍ରାମ ପ୍ରଭାବିତ ହୋଇଛି। ପାଣି ଛାଡ଼ିଲେ ଘାଇ ମରାମତି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 5000ରୁ ଉର୍ଦ୍ଧ୍ୱ ବ୍ୟକ୍ତି ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ପ୍ରଭାବିତ ଅଞ୍ଚଳରୁ ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରାଯାଇଛି। ପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ କରାଯିବ। ରିପୋର୍ଟ ଆସିଲା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଆସନ୍ତାକାଲି ସିଏମ୍ କିଷାନ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ପ୍ରଦାନ କରିବେ। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 2000 ଟଙ୍କା ଲେଖାଏଁ ପଠାଯିବ। ଏହାଦ୍ୱାରା ରାଜ୍ୟର 52 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାର 2ଟି କିସ୍ତିରେ 4000 ଟଙ୍କାର ସହାୟତା ରାଶି ପ୍ରଦାନ କରିଥାନ୍ତି। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ଆବେଦନ ତାରିଖକୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ରହିଥିଲା। ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହାର ଅବଧି ତାରିଖକୁ ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ମଧ୍ୟ ଉଭୟ ନୂତନ ଓ ନବୀକରଣ ନିମନ୍ତେ ସାମ୍ବାଦିକମାନଙ୍କଠାରୁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣର ମୂଳୋତ୍ପାଟନ ପାଇଁ ଅପରେସନ ଗଜର ଆରମ୍ଭ କରାଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ ବଲାଙ୍ଗୀରରେ ଅପରେସନ ଗଜର ଆରମ୍ଭ କରାଯାଇଥିବା ନେଇ ଉତ୍ତରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି। ଗଞ୍ଜେଇ ଚୋରାଚାଲାଣ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ଏହି ଅପରେସନ ମାଧ୍ୟମରେ ପୁଲିସ ଧରିବ ବୋଲି ଆଇଜି କହିଛନ୍ତି। ଅନ୍ୟପକ୍ଷରେ ମାଓବାଦୀ ମୁକାବିଲାକୁ ପ୍ରତିହତ କରିବା ପାଇଁ ଆଜି ବଲାଙ୍ଗୀରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆଇଜି ଅପରେସନ ଓ ଉତ୍ତରାଞ୍ଚଳ ଆଇଜିଙ୍କ ସମେତ ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ଉପସ୍ଥିତ ଥିଲେ। ଗୁରୁ ହିଁ ଏକମାତ୍ର ବ୍ୟକ୍ତି ଯିଏ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାନ୍ତି। ସମାଜରେ ପ୍ରତ୍ୟେକ ପ୍ରତିଷ୍ଠିତ ଓ ସଫଳ ବ୍ୟକ୍ତିଙ୍କ ପଛରେ ଜଣେ ଗୁରୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଉତ୍ତମ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ଥିବା ଓଡ଼ିଶାର ଦୁଇଜଣ ଶିକ୍ଷକଙ୍କୁ ଆସନ୍ତା ମାସ 5 ତାରିଖ ଗୁରୁଦିବସ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗଦର୍ଶନ ଦେବାରେ ଦୁଇଜଣ ଗୁରୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଜଣେ ଶିକ୍ଷାଗୁରୁ ଓ ଅନ୍ୟ ଜଣେ ଦୀକ୍ଷାଗୁରୁ। ଗୁରୁଙ୍କ ଆଦର୍ଶ ଓ ଉପଦେଶକୁ ପାଥେୟ କରି ଛାତ୍ରଛାତ୍ରୀ ଜୀବନରେ ସଫଳତାର ଶିଖର ଛୁଇଁଥାନ୍ତି। ସେମିତି ଦୁଇଜଣ ଆଦର୍ଶ ଶିକ୍ଷକ ହେଉଛନ୍ତି ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ କଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣା। ଅନ୍ୟ ଜଣେ ଶିକ୍ଷକ ହେଉଛନ୍ତି କୋରାପୁଟ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ତରୁଣ କୁମାର ଦାସ। ଉଭୟ ଶିକ୍ଷକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଦା ନିଜକୁ ଉତ୍ସର୍ଗ କରି ରଖିବା ସହ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିତୋଳିବା ପାଇଁ ବ୍ୟସ୍ତ ରହିଥାନ୍ତି। ଏନେଇ ଚଳିତ ବର୍ଷ ଉଭୟଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତା 5 ତାରିଖ ଗୁରୁଦିବସ ଦିନ ଉଭୟ ଶିକ୍ଷକଙ୍କୁ ପ୍ରମାଣପତ୍ର ସହ 50,000 ଟଙ୍କାର ନଗଦ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯିବ। ଏନେଇ ତରୁଣ କୁମାର ଦାସ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟାରେ ଆକାଶବାଣୀକୁ କହନ୍ତି,
ମତେ ବହୁତ ଖୁସି ଲାଗୁଛି। ମୁଁ ଭାରତ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହିଁବି। ଆମର ଏଜୁକେସନ ମିନିଷ୍ଟର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେ କୋରାପୁଟ ଭଳି ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ମତେ ବାଛି ନେବା ପାଇଁ ଏଇ ଶିକ୍ଷକ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପାଇଁ ମତେ ମନୋନୀତ କରିବା ପାଇଁ। ତା ସହିତ ଆମର ସଂଗଠନ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ, ତା ସହିତ ରିଜିନାଲ ଅଫିସ ଭୁବନେଶ୍ୱର, ଆମର ଡିସି ସାର୍, ପ୍ରିନ୍ସିପାଲ ସାର୍, ଆମର ଷ୍ଟାଫ ମାନେ ଆଉ ଆମର ସମସ୍ତ ଛୁଆମାନେ ଯେଉଁମାନଙ୍କ ସହିତ ମୁଁ ଜଡିତ ଆଉ ଯେଉଁମାନଙ୍କ ବିନା ମୋର ଏଇ ପ୍ରୋଜେକ୍ଟ କି ମୋ ପାଠପଢା ଏଇ ଅବଦାନ ମାନେ ମିଛ ହେଇଯାଏ। ଆଉ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି।
ଗୁରୁ କେବେ ଆକଟ ଭରା କଠୋର ଅନୁଶାସନ ତ କେବେ ପ୍ରେରଣା ଦେଇ କାହାଣୀ ଶୁଣାଇ ଛାତ୍ରଛାତ୍ରୀଙ୍କୁ ସଦ୍ମାର୍ଗରେ ପରିଚାଳିତ କରିଥାନ୍ତି। ସମସ୍ତଙ୍କୁ ଜୀବନରେ ଜଣେ ଗୁରୁଙ୍କର ଆବଶ୍ୟକତା ରହିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୃଷି କାର୍ଯ୍ୟାଳୟଠାରେ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଡକ୍ଟର ମାନସ ରଞ୍ଜନ ଭୋଇ ଯୋଗଦେଇ ଏ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବା ସହ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍କେସିଜି ମେଡିକାଲ ଚକ୍ଷୁ ବିଭାଗ ପକ୍ଷରୁ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି। ହସ୍ପିଟାଲର ଡିନ୍ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ୍ୟୁ ପରେ ଚକ୍ଷୁଦାନ କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏ ସମ୍ପର୍କିତ ବିଭିନ୍ନ ନିୟମ ଉପରେ ସଚେତନ କରାଇଥିଲେ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ଆଜି ସନ୍ଧ୍ୟା ସୁଦ୍ଧା ଜଳସ୍ତର ବିପଦ ସଂକେତ ତଳକୁ ଖସିବ। ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ହୀରାକୁଦ ଜଳଭଣ୍ଡାରର 8ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ପ୍ରତି ସେକେଣ୍ଡରେ ମୁଣ୍ଡଳି ବ୍ୟାରେଜ୍ ଦେଇ 3,00,000 ଘନଫୁଟ ଜଳ ପ୍ରବାହିତ ହେଉଛି ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ଆସନ୍ତା ପାର୍ବଣ ଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପାଟନା ଏବଂ ପୁରୀ ମଧ୍ୟରେ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଚଳିତ ମାସ 28 ତାରିଖରୁ ଡିସେମ୍ବର 26 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ପାଟନାରୁ ଏବଂ ଶୁକ୍ରବାର ଦିନ ପୁରୀରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସରକାରୀ ବ୍ୟବସ୍ଥା ଓ ହିତାଧିକାରୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ରାଜ୍ୟରେ ଆମ ଶାସନ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। କ୍ଷୟକ୍ଷତି ରିପୋର୍ଟ ଆସିଲା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ କହିଲେ ରାଜସ୍ୱ ମନ୍ତ୍ରୀ। ଗଞ୍ଜେଇ ଚୋରାଚାଲାଣକୁ ରୋକିବା ପାଇଁ ଆଜିଠାରୁ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହେଲା ଅପରେସନ ଗଜ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।